ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ, ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
স্বর রতন মুরুদয়র ছন্দ সঙ্গীতর সঙ্গীত তুম নামে গাউছি মু আনন্দে সঙ্গীত তুম নামে
ଆଖି ଭଲ କରିବା ପାଇଁ ତୁଳସୀ। ତା ପୂର୍ବରେ ଦେଖିବା ଲାଲ ଝାଡ଼ା ହେଉଥିଲେ। ନମସ୍କାର ପ୍ରିୟ ଶ୍ରୋତା, ଏବେ ପର୍ଯ୍ୟନ୍ତ ଆମେ ତୁଳସୀର ଉପକାର ବିଷୟରେ ଦେଖିଅଛୁ। ଆଜି ଆମ୍ଭେମାନେ ଦେଖିବା ତୁଳସୀ ଆଖିରୁ କେଉଁ ପ୍ରକାର ଲାଭକାରୀ ହୋଇଥାଏ। ଦ ୟୁଜ୍ ଅଫ୍ ତୁଳସୀ ଇନ୍ ହିଲିଂ ଆଇଜ୍। ଲାଲ ଝାଡ଼ା ହେଉଥିଲେ। ତୁଳସୀ ପତ୍ର, ଜିରା, ବେଲ, କଲା, ଲୁଣ 2 ଗ୍ରାମ ସହିତ ଭଲ ଭାବେ ପେଣ୍ଠି ଗୋଲ ଦହି ମିଶାଇ ଦିନକୁ 2 ଥର ସେବନ କରିଲେ ପେଟ ମୋଟା, ମଡ଼ା ଓ ଲାଲ ଝାଡ଼ା ଭଲ ହୋଇଥାଏ। ଆଖିରେ ମୋତିଆ ବିନ୍ଦୁ ହୋଇଥିଲେ ତୁଳସୀ ପତ୍ର ରସ ସହିତ ପୁରୁଣା ମହୁ ମିଶାଇ ଆଖିରେ ଓଜନ ଭଳି 4 ବା 5 ଦିନ ବ୍ୟବହାର କରିଲେ କ୍ରମଶଃ ମୋତିଆ ବିନ୍ଦୁ ଦୂର ହୋଇଥାଏ। ଅଗିଆ ବାତ, 3 ଗ୍ରାମ ତୁଳସୀ ମଞ୍ଜି ସହିତ ଅଦା ରସ ସମପରିମାଣରେ ମିଶାଇ ସେବନ କରିଲେ ଅଗିଆ ବାତ ଭଲ ହୋଇଥାଏ। ଉନ୍ନାଦ ରୋଗ ପାଇଁ ପ୍ରତ୍ୟହ ତୁଳସୀ ପତ୍ର ଚୋବାଇ ଖାଆନ୍ତୁ। ତୁଳସୀର ରସ କାନ ତଳେ ମାଲିସ କଲେ ଉନ୍ନାଦ ରୋଗ ହୁଏନି। ତୁଳସୀ ସହିତ 4 ଗୋଟି ଗୋଲମରିଚ ଗୁଣ୍ଡ ପାଣିରେ ମିଶାଇ 15 ଦିନ ପିଇଲେ ଉନ୍ନାଦ ରୋଗ ମୁକ୍ତି ମିଳିଥାଏ। ପୋଡ଼ା ଘା ପାଇଁ ତୁଳସୀ ପତ୍ର ନଡ଼ିଆ ତେଲରୁ ଗରମ କରି ଏହା ସହିତ ଭେସଲିନ୍ ମିଶାଇ ମଲମ ପ୍ରସ୍ତୁତ କରି ଏହି ମଲମକୁ ପୋଡ଼ା ଘାରେ 4 ବା 5 ଥର ଦିନକୁ ଲଗାଇଲେ ପୋଡ଼ା ଘା ଭଲ ହୋଇଥାଏ। ଅଳ୍ପପିତ ରୋଗ ପାଇଁ ତୁଳସୀ ଜଟ, ଗୋଲମରିଚ, ନିମ୍ବପତ୍ର ଓ ପିପିଲି ପଲି ସନ୍ଧ୍ୟାରେ ସେବନ କରି ଥଣ୍ଡା ପାଣିରେ 2 ଥର ବା 3 ଥର ଦିନରେ ପିଇଲେ ଅଳ୍ପପିତ ରୋଗ ଆରୋଗ୍ୟ ହୋଇଥାଏ। ପ୍ରିୟ ଶ୍ରୋତା, ଏହା ହେଉଛି ତୁଳସୀ ପତ୍ର ଓ ତୁଳସୀ ମଞ୍ଜିର ଉପକାର। ଯଦି ଏହି ଉପକାରରୁ, ଏହି ତୁଳସୀ ପତ୍ରରୁ, ମଞ୍ଜିରୁ ଆପଣମାନେ କିଛି ଉପକାର ପାଉଅଛନ୍ତି, ତାହେଲେ ଆମ୍ଭେମାନେ ବହୁତ ଖୁସି ହେବୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। বা খোলন্তু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য
সৃষ্টির কাহানী। নমস্কার প্রিয় শ্রোতা, সেই সর্বশক্তি প্রেমর সাগর করুণাময় অনুগ্রহ পিতাঙ্ক মধুর নামে মু পাস্টর পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনার আশীর্বাদ করতু, আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরই রাখন্তু। শত্রু সহতান হস্তরু আপনার সে সুরক্ষার রাখন্তু, তাহাঙ্ক প্রেম তাহাঙ্ক আশিষ ও তাহাঙ্ক করুণা সদা সর্বদা আপনার ঠারে সহবর্তী রহু। প্রিয় শ্রোতা, চলন্তু আজি আম্ভে মানে বাইবল ঠু এই পৃথিবী কিপরি সৃষ্টি হেলা, কাহা দ্বারা সৃষ্টি করা গলা, এই বিষয়ে এক সৌন্দর্য কাহানী শুনিবা। আজির আলোচনা হচ্ছে সৃষ্টির কাহানী। আদ্যরে পরমেশ্বর স্বর্গ ও পৃথিবীর সৃষ্টি কলে। পৃথিবী নির্জন ও শূন্য লা, আউ গভীর জল উপরে অন্ধকার লা। পুনি পরমেশ্বর আত্মা জল উপরে ব্যাপ্ত লে। অনন্তর পরমেশ্বর কহিলে, দীপ্তি হেউ। তহিঁরে দীপ্তি হেলা। আউ পরমেশ্বর দীপ্তি কি দেখিলে যে তাহা উত্তম, তহ পরমেশ্বর অন্ধকারু দীপ্তি কি ভিন্ন কলে। পুনি পরমেশ্বর দীপ্তির নাম দিবস ও অন্ধকার নাম রাত্রি দেলে। তহি সন্ধ্যা ও প্রত্যেকাল হয়ে প্রথম দিবস হেলা। অনন্তর পরমেশ্বর কহিলে, জল মধ্যরু শূন্য জাত হয়ে জলকু দুই ভাগ ভিন্ন করু। এই রূপে পরমেশ্বর শূন্য নির্মাণ করে শূন্যর উদ্ধস্ত জলরু শূন্যর অধস্ত জলকু ভিন্ন কলে। তহিঁরে সেই রূপ হেলা। আউ পরমেশ্বর সেই শূন্যর নাম আকাশ মণ্ডল দেলে। পুনি সন্ধ্যা ও প্রত্যেকাল হয়ে দ্বিতীয় দিবস হেলা। অনন্তর পরমেশ্বর কহিলে, আকাশ মণ্ডলর অধ্যস্ত সমগ্র জল এক স্থানরে সংগৃহীত হেউ ও স্থল প্রকাশ হেউ। তহিঁরে সেই রূপ হেলা। পুনি পরমেশ্বর স্থলর নাম পৃথিবী ও জলরাশির নাম সমুদ্র দেলে। আউ পরমেশ্বর তাহা উত্তম দেখিলে। এউতারু পরমেশ্বর কহিলে, পৃথিবী তৃণ ও সজীব শাক ও জীব সম্বলিত স্বস্ব জাতি অনুয়ায়ী ফল উৎপাদক ফল বৃক্ষভূমি উপরে উৎপন্ন করু। তহিঁরে সেপরি হেলা। অর্থাৎ পৃথিবী তৃণ ও স্বস্ব জাতি অনুসারে জীব উৎপাদক শাক ও স্বস্ব জাতি অনুসারে সজীব ফল উৎপাদক বৃক্ষ উৎপন্ন কলা। পুনি পরমেশ্বর তাহা উত্তম দেখিলে। তহিঁরে সন্ধ্যা ও প্রত্যকাল হয়ে তৃতীয় দিবস হেলা। অনন্তর পরমেশ্বর কহিলে, রাত্রিরু দিবসকু পৃথক করিবা নিমন্তে আকাশ মণ্ডলরে জ্যোতির্গণ উৎপন্ন হেন্তু। পুনি সে সবু চিহ্ন ও ঋতু ও দিবস আউ বর্ষর কারণ হেন্তু। আউ পৃথিবীরে
ଆଲୁଅ ଦେବା ପାଇଁ ଆକାଶ ମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାନ୍ତୁ, ତହିଁରେ ସେପରି ହେଲା। ଏହି ପ୍ରକାରେ ପରମେଶ୍ୱର ଦିବସର କର୍ତ୍ତୃତ୍ୱ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି। ଏହି ଦୁଇ ମହାଜ୍ୟୋତି ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ, ତହୁଁ ପୃଥିବୀରେ ଦୀପ୍ତି ହେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ, ଆଉ ଦୀପ୍ତି କି ଅନ୍ଧକାରର ପୃଥକ୍ କରିବା ପାଇଁ ପରମେଶ୍ୱର ଆକାଶ ମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ। ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ, ତହିଁରେ ସନ୍ଧ୍ୟା ଓ ପ୍ରତ୍ୟକାଳ ହୋଇ ଚତୁର୍ଥ ଦିବସ ହେଲା। ଏଥିଉତ୍ତରୁ ପରମେଶ୍ୱର କହିଲେ, ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପସ୍ଥିତିର ଆକାଶ ମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ। ଆଉ ପରମେଶ୍ୱର ବୃହତ ତିମିଙ୍ଗଳ ପ୍ରଭୃତି ଓ ସ୍ପଷ୍ଟ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ପଷ୍ଟ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ପୁଣି ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟା ହେଅନ୍ତୁ। ତହିଁରେ ସନ୍ଧ୍ୟା ଓ ପ୍ରତ୍ୟକାଳ ହୋଇ ପଞ୍ଚମ ଦିବସ ହେଲା। ଅନନ୍ତର ପରମେଶ୍ୱର କହିଲେ, ପୃଥିବୀରେ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ ଅର୍ଥାତ୍ ଗ୍ରାମ୍ୟ ପଶୁ ଓ ଉରଗାମୀ ଜନ୍ତୁ ଓ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହେଅନ୍ତୁ। ତହିଁରେ ସେପରି ହେଲା। ଏହି ରୂପେ ପରମେଶ୍ୱର ସ୍ୱ ଜାତି ଅନୁଆଈ ବନ୍ୟ ପଶୁଗଣ ଓ ସ୍ୱ ଜାତି ଅନୁଆଈ ଗ୍ରାମ୍ୟ ପଶୁଗଣ ଓ ସ୍ୱ ଜାତି ଅନୁଆଈ ପ୍ରତ୍ୟେକ ଭୂଚର ରୋଗାମୀ ଜନ୍ତୁ ନିର୍ମାଣ କଲେ। ଆଉ ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ। ଏଥିଦ୍ୱାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ, ସେମାନେ ଜଳଚର ମତ୍ସ୍ୟଗଣ ଓ କ୍ଷେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବ ଓ ବହୁବଂଶ ହୁଅ, ପୁଣି ପୃଥିବୀ କି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ କ୍ଷେଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର। ପରମେଶ୍ୱର ଆହୁରି କହିଲେ, ଦେଖ ଆମ୍ଭେ ଭୂମିସ୍ଥ ସବୁ ସଜୀବ ଶାକ ଓ ସବୁ ସଜୀବ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମମାନଙ୍କର ଖାଦ୍ୟ ହେବା। ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ କ୍ଷେଚର ପକ୍ଷୀ ଓ ଭୂଚର ଉରଗାମୀ ଜନ୍ତୁ ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ। ତହିଁରେ ସେହିପରି ହେଲା। ପରମେଶ୍ୱର ଆପଣା ନିମିତ୍ତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ। ଆଉ ଦେଖ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା। ଏଥୁଅନ୍ତେ ପରମେଶ୍ୱର ଆପଣାର କାର୍ଯ୍ୟ ସମାପ୍ତ କରି ସପ୍ତମ ଦିନରେ ଆପଣାର କୃତିତ୍ୱ କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ପୁଣି ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣ ରୂପ ଆପଣାର କୃତ ସମସ୍ତ କାର୍ଯ୍ୟ ବିଶ୍ରାମ କଲେ। ପ୍ରିୟ ଶ୍ରୋତା, ଏହା ହେଉଛି ଏହି ପୃଥିବୀର ସୃଷ୍ଟି କାହାଣୀ। ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଜନ୍ତୁ, ପ୍ରତ୍ୟେକ ମନୁଷ୍ୟ, ପ୍ରତ୍ୟେକ ଗଛ, ପ୍ରତ୍ୟେକ ଲତା, ପ୍ରତ୍ୟେକ ଜୀବ ଯାହା ଆମେ ପୃଥିବୀରେ ଦେଖୁଅଛୁ, ସେହି ସବୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଆମ ଚାରିପଟେ ଯାହା ଯାହା ଆମେ ଦୃଷ୍ଟି କରୁଅଛୁ, ପରମେଶ୍ୱରଙ୍କ ଆଦେଶ ଦ୍ୱାରା ତାହା ସୃଷ୍ଟି ହୋଇଅଛି। ଯେଉଁ ଜୀବ ଜଳ ମଧ୍ୟରେ ବାସ କରନ୍ତି, ବଡ଼ଠୁ ଛୋଟ, ସେହି ସବୁ ସେହି ପରମେଶ୍ୱର ସୃଷ୍ଟି କରିଛନ୍ତି। ଆକାଶରେ ଯେଉଁ ଚନ୍ଦ୍ର, ଯେଉଁ ସୂର୍ଯ୍ୟ, ଯେଉଁ ତାରାଗୁଡ଼ାକ ଆମେ ରାତ୍ରି ସମୟରେ ଦେଖୁଅଛୁ, ସେହି ସବୁ ସେହି ପରମେଶ୍ୱର ସୃଷ୍ଟି କରିଅଛନ୍ତି। ସେହି ପରମେଶ୍ୱର ମନୁଷ୍ୟକୁ ଆପଣା ପ୍ରତିରୂପେ, ଆପଣା ସହ ରୂପେ, ଯେପରି ଏକ ଶିଶୁ ମାତା ଗର୍ଭରୁ ଜନ୍ମ ନେଇଥାଏ, ମାତାର ବା ପିତାର ରୂପ ନେଇ, ସେହିପରି ମନୁଷ୍ୟକୁ ସଦାପ୍ରଭୁ ପରମେଶ୍ୱର ସୃଷ୍ଟି କରିଥିଲେ ଆପଣା ପ୍ରତିମୂର୍ତ୍ତିରେ। ପ୍ରିୟ ଶ୍ରୋତା, ସେ ହେଉଛନ୍ତି ଆମ ପ୍ରେମମୟ ପ୍ରଭୁ ଯୀଶୁ, ଯିଏକି ଆମ୍ଭମାନଙ୍କ ପାଇଁ ଏହି ପତନ ପୃଥିବୀକୁ, ପତନ ମାନବକୁ ରକ୍ଷା କରିବା ନିମନ୍ତେ, ଉଦ୍ଧାର କରିବା ନିମନ୍ତେ ମନୁଷ୍ୟ ସ୍ୱରୂପ ନେଇ ଏହି ପୃଥିବୀକୁ ଆସିଥିଲେ। ଏହି ସେହି ସର୍ବ ସୃଷ୍ଟିକର୍ତ୍ତା ଯିଏକି ସାରା ପୃଥିବୀକୁ ସୃଷ୍ଟି କରିଥିଲେ, ଆଉ ସେହି ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ଆଉ ପରିଶେଷ ତାହାଙ୍କ ଜୀବନ କୃଷରେ ଦାନ ଦେଲେ, ଯେପରି ଏହି ମନୁଷ୍ୟ ଆଉ ଥରେ ଉଦ୍ଧାର ପ୍ରାପ୍ତ ହୋଇପାରିବ। ପ୍ରିୟସୋତା, ବାଇବଲ ଆମମାନଙ୍କୁ ସ୍ପଷ୍ଟ ରୂପେ ସୃଷ୍ଟିର ବିବରଣ କୁହେ। ଏହା କିଛି କଳ୍ପନୀୟ କାହାଣୀ ନୁହଁ ପ୍ରିୟସୋତା। ଯେପରିକି ଆମେ ଭୂଗୋଳ ଯଦି ପଢ଼ିବା, କିପରି ପୃଥିବୀ ସୃଷ୍ଟି ହେଲା, ଆଉ କିପରି ପୃଥିବୀର ଆକାର ଆସିଲା, ଏହା କଳ୍ପନୀୟ କାହାଣୀ ପରି ନୁହଁ। ମାତ୍ର ଆମ ସେହି ସଦାପ୍ରଭୁ ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କରିଥିଲେ, ଆଉ ସେହି ସୃଷ୍ଟି ହେଉଛି ବର୍ତ୍ତମାନ ଆମେ ଦେଖୁଅଛୁ। ତାହେଲେ ପ୍ରିୟସୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ସୃଷ୍ଟି ବିଷୟରେ ଧନ୍ୟବାଦ ଦେଇ ତାହାଙ୍କୁ ଆମେ ଧନ୍ୟବାଦ ଦେବା, ଯେହେତୁ ଆମେମାନେ ତାହାଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କରାଯାଇଅଛୁ। ଏଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଇ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ଆମେ ପାପି, ଜାଣି ବୁଝି କଥାବାର୍ତ୍ତାରେ ହୋଇପାରେ ଭୁଲ କରିଅଛୁ, ଆମ ପାପ ସବୁ କ୍ଷମା କର। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ସୃଷ୍ଟିର କାହାଣୀ ଆମେ ଶୁଣିଲୁ, ସେହି ସୃଷ୍ଟିର କାହାଣୀ ଦ୍ୱାରା ଆମେ ଜାଣିପାରିଲୁ କି ତୁମେ ହିଁ ସେହି ସୃଷ୍ଟିକର୍ତ୍ତା। ହେ ପରମେଶ୍ୱର, ବର୍ତ୍ତମାନ ଆମେ ଆମ ଜୀବନ ତୁମ ସେହି ପ୍ରେମମୟ ହସ୍ତରେ ସମର୍ପଣ କରୁଅଛୁ, ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতাগণ, এই কার্যক্রম আপনার কেমিতে লাগিলা? আমি আশা করু যে এই কার্যক্রম দ্বারা আপনার দৈনিক জীবনের আপনার কিছু লাভ পাওথিবে। প্রিয় শ্রোতা, এই কার্যক্রম বিষয়ে যদি আউ অধিক জানিয়া নিমন্তে ইচ্ছুক অছন্তি ও আপনার মন্তব্য জনাইবা পাইঁ আমার এই ঠিকনারে আমাকে যোগাযোগ করন্তু। আমার ঠিকনা হেউছি আডভেন্টিস্ট ওয়ার্ল্ড রেডিও, আডভেন্টিস্ট মিডিয়া সেন্টার, পোস্ট বক্স 17, সালিসবরি পার্ক, পুনে। পিন নম্বর 411037। ফোন নম্বর হেউছি 08975153427, বা আমার ওয়েবসাইট খোলন্তু www.awr.org/ori, বা আপনার যেকোনসি অ্যান্ড্রয়েড মোবাইল, স্মার্টফোন, ট্যাবলেট, ডেস্কটপ, ল্যাপটপ, মোবাইল ফোন ইত্যাদি মাধ্যম দ্বারা বা আম অ্যাপ ডাউনলোড করন্তু। আপনার মোবাইল প্লে স্টোর ঠারু টাইপ করন্তু দ্য ভয়েস অফ হোপ AMC। এই কার্যক্রম প্রতিদিন প্রসারণ করা যাওছি সময় সকাল 6:45, সন্ধ্যা 6:45। সদাপ্রভু আপনার আশীর্বাদ করুন। ধন্যবাদ, নমস্কার।